ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଆଚ୍ଛା। ପ୍ରିୟ ବନ୍ଧୁଗଣ, ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଏଇ ହେଲ୍ଥ ଟକ୍ ସ୍ୱାସ୍ଥ୍ୟ ବିଷୟ ସୂଚନାରେ ସ୍ୱାଗତ କରୁଛି। ଆସୁ ଆମେ ମ୍ୟାଲେରିଆର ବିଷୟରେ ଅଧିକ କିଛି ଜାଣିନେବା। ଆଜି ଆମେ ଜାଣିବା ତାର ଲକ୍ଷଣ ବିଷୟରେ। ଏହାର ମୁଖ୍ୟ ଲକ୍ଷଣ ହେଲା ମ୍ୟାଲେରିଆ ସଂକ୍ରମଣ ହେବାର 8-25 ଦିନ ମଧ୍ୟରେ ଏହାର ସମସ୍ତ ଲକ୍ଷଣ ସବୁ ଦେଖାଯାଇଥାଏ। କିନ୍ତୁ ମ୍ୟାଲେରିଆ ପୂର୍ବରୁ ପ୍ରତିକାର ପାଇଁ ପ୍ରତିଷେଧକ ନେଇଥିଲେ ଲକ୍ଷଣମାନ ବିଳମ୍ବରେ ଦେଖାଦେଇପାରେ। ରୋଗର ଲକ୍ଷଣ ରୂପେ ଜ୍ୱର, କମ୍ପନ, ଗଣ୍ଠିରେ ଯନ୍ତ୍ରଣା, ବାନ୍ତି, ଦେହ ସେତା ପଡ଼ିଯିବା, ଜଣ୍ଡିସ୍, ଆଖିରେ କଷ୍ଟ ତଥା ମାଂସପେଶୀରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ପ୍ରାୟ 30% ରୋଗୀ ପ୍ରାଥମିକ ଚିକିତ୍ସା ଫଳରେ ଜ୍ୱର ଅନୁଭବ କରିନଥାନ୍ତି। ମ୍ୟାଲେରିଆର ସର୍ବାଧିକ ଦେଖାଯାଉଥିବା ଲକ୍ଷଣଟି ହେଲା ପ୍ରତି 2 ଘଣ୍ଟାରେ ପ୍ରବଳ ଶୀତ ଲାଗିବା ପରେ ଦେହ ଅବସ ହୋଇଯାଇ ଜ୍ୱର ଆସିବା ଓ ପରେ ପରେ ବହୁ ଝାଳ ବାହାରିଥାଏ। ପି ବିଭାକ୍ସି ଓ ପି ଓଭାଲ ଜୀବାଣୁ ଜନିତ ସଂକ୍ରମଣରେ ଏହା ପ୍ରତି 2 ଦିନରେ ଥରେ ଏବଂ ପି ମ୍ୟାଲେରିଆ ଓ ପି ଫାଲ୍ସିପେରମ୍ ଜନିତ ସଂକ୍ରମଣରେ ଏହା ପ୍ରତି 3 ଦିନରେ ହୋଇପାରିଥାଏ ତଥା 36-48 ଘଣ୍ଟା ମଧ୍ୟରେ ବାରମ୍ବାର ଜ୍ୱର ଆସିଥାଏ। ବୋଧହୁଏ ଭୁଲ କାରଣବଶତଃ ବା ମସ୍ତିଷ୍କ ମଧ୍ୟରେ ଚାପ ଯୋଗୁଁ ଏହା ହୋଇଥିବାରୁ ମ୍ୟାଲେରିଆ ପୀଡ଼ିତ ଛୋଟ ଶିଶୁ ନାନା ଅସ୍ୱାଭାବିକ ବ୍ୟବସ୍ଥା ପ୍ରଦର୍ଶିତ କଲେ ଧରି ନିଆଯାଏ ଯେ ଭୟଙ୍କର ମସ୍ତିଷ୍କ ବିକୃତି ଘଟିଅଛି। ସେରେବ୍ରାଲ୍ ମ୍ୟାଲେରିଆ ହେବା ଫଳରେ ଦୃଷ୍ଟି ପଟଳ ଧଳା ପଡ଼ିଯାଉଥିବାରୁ ଏହାକୁ ଚିକିତ୍ସା ସମୟରେ ସାଧାରଣ ମ୍ୟାଲେରିଆ ଠାରୁ ବାରି ହୋଇଯାଏ। ମାତ୍ରାଧିକ ମ୍ୟାଲେରିଆ ପି ଫାଲ୍ସିପରମ୍ ଦ୍ୱାରା ହୋଇଥାଏ ଯାହାର ଲକ୍ଷଣ 6-14 ଦିନ ମଧ୍ୟରେ ଦେଖାଯାଏ। ଫାଲ୍ସିପରମ୍ ବ୍ୟତୀତ ଅନ୍ୟ ଜୀବାଣୁ ଦ୍ୱାରା ହେଉଥିବା ପ୍ରାୟ 14% ମ୍ୟାଲେରିଆ ବିପଦଜନକ ହୋଇପାରେ। ଚିକିତ୍ସାରେ ହେଳା କଲେ କୋମା ଅବସ୍ଥା ବା ସମ୍ଭାବ୍ୟ ମୃତ୍ୟୁ ମଧ୍ୟ ହୋଇପାରେ। ବିଶେଷ କରି ଯୁବକ ଓ ଯୁବତୀ, ଗର୍ଭବତୀ ମହିଳାମାନେ ମ୍ୟାଲେରିଆ ପ୍ରତି ବିଶେଷ ଭାବେ ସାବଧାନ ରହିବା ଉଚିତ। ଏହାର ଜଟିଳତା ବିଷୟରେ କିଛି ଆମେ ଜାଣିବା। ମ୍ୟାଲେରିଆର ଅନେକ ଗୁଡ଼ିଏ ଜଟିଳ ସମସ୍ୟା ଉତ୍ପନ୍ନ ହୁଏ। ଫାଲ୍ସିପରମ୍ ମ୍ୟାଲେରିଆ ଭୋଗୁଥିବା 25% ବୟସ୍କ ଓ 40% ପିଲାମାନେ ଶ୍ୱାସକ୍ରିୟା ଅସୁବିଧା ଭୋଗ କରନ୍ତି। ମେଟାବଲିକ୍ ଏସିଡୋସିସ୍, ଫୁସ୍ଫୁସ୍ ଶୋଥ, ନିମୋନିଆ ଓ ରକ୍ତହୀନତା ଯୋଗୁଁ ଏହି ଅସୁବିଧା ହୁଏ। ଗର୍ଭବତୀ ମହିଳାମାନଙ୍କର ଏହି ଅସୁବିଧା ବହୁଳ ଭାବରେ ଦେଖାଯାଇଥାଏ। ଏଚ୍ଆଇଭି ଥିଲେ ଜଟିଳତା ଆହୁ ବଢ଼ିଯାଏ। ଗର୍ଭବତୀ ମହିଳାମାନଙ୍କର ଶିଶୁର ଅଳ୍ପ ଓଜନ ବିଶିଷ୍ଟ ଛୁଆ ଜନ୍ମ ହୋଇଥାଏ ବା ଗର୍ଭମୃତ୍ୟୁ ମଧ୍ୟ ହୋଇଥାଏ। ଶିଶୁ ମୃତ୍ୟୁ ଭଳି ଜଟିଳତା ଫାଲ୍ସିଫାରମ୍ ମ୍ୟାଲେରିଆରେ ଅଧିକ ହୁଏ। ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ। ମ୍ୟାଲେରିଆ ଆନୋଫିଲିସିସ୍ ମଶା ମାଧ୍ୟମରେ ବ୍ୟାପିଥାଏ। ମ୍ୟାଲେରିଆ ପରଜୀବୀଗୁଡ଼ିକ ପ୍ଲାଜ୍ମୋଡିୟମ୍ର ପ୍ରଜାତିର ମନୁଷ୍ୟମାନଙ୍କଠାରେ ମୁଖ୍ୟତଃ ପି ଫାଲ୍ସିଫାରମ୍, ପି ମ୍ୟାଲେରିଆ, ପି ବିଭାକ୍ସ ଓ ପି ଓଭାଲ ମ୍ୟାଲେରିଆ ସଂକ୍ରମିତ ହୋଇଥାଏ। ଏଗୁଡ଼ିକ ମଧ୍ୟରୁ ପି ଫାଲ୍ସିଫାରମ୍ ପ୍ରାୟ 75% ଓ ପି ବିଭାକ୍ସ ପ୍ରାୟ 20% ରୋଗର ମୁଖ୍ୟ କାରଣ ତଥା ପି ଫାଲ୍ସିଫାରମ୍ ଅଧିକାଂଶ ମୃତ୍ୟୁର କାରଣ ହୋଇଥାଏ। ପି ବିଭାକ୍ସର ପ୍ରକୋପ ଅଧିକ ମାତ୍ରାରେ ଆଫ୍ରିକା ମହାଦେଶରେ ଦେଖାଯାଇଥାଏ। ବନ୍ଧୁଗଣ, ଆମେ ଆଜି ଏହାର ଲକ୍ଷଣ ଏବଂ କାରଣ ବିଷୟରେ ଜାଣିଲୁ। ଆସନ୍ତା ଦିନମାନଙ୍କରେ ଏହାର ଆଉ କାରଣ ବିଷୟରେ ମଧ୍ୟ ଆମେ ବିଶେଷ ସୂଚନା ଆପଣ ପ୍ରତ୍ୟେକଙ୍କୁ ପ୍ରଦାନ କରିବୁ। ମୁଁ ଆଶା କରୁଛି ଆଜିର ସୂଚନାରେ ଆପଣମାନଙ୍କୁ ବିଶେଷ ଲାଭ ହୋଇଥିବ। ପରମେଶ୍ୱର ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ନିକୋଡିମସ୍ ଭାଗ ତିନି। ଭାଗ ଏକ, ଭାଗ ଦୁଇ ଆମେ ଆଲୋଚନା କରିସାରିଛେ। ଚାଲନ୍ତୁ ସେହି ନିକୋଡିମସ୍ ବିଷୟରେ ଆମେ ଅଧିକ ଜ୍ଞାତ କରିବା। ଯେପରି ନିକୋଡିମସ୍ ଏହି ଶାସ୍ତ୍ରଗୁଡ଼ିକୁ ମେଘୁଆ ମନ ସହିତ ପଢ଼ିଥିଲେ, କିନ୍ତୁ ସେମାନଙ୍କ ଅର୍ଥ ବୁଝିବାକୁ ସେ ଚେଷ୍ଟା କଲେ ନାହିଁ। ସେ ଦେଖିଲେ ଯେ ବାହ୍ୟ ଜୀବନରେ ପ୍ରଯୁକ୍ତ୍ୟ ଆଇନର ଅକ୍ଷରର ସବୁଠାରୁ କଠୋରତା କୌଣସି ମନୁଷ୍ୟକୁ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବାକୁ ଅଧିକ ବା ଅଧିକାର ଦେଇପାରିବ ନାହିଁ। ପୁରୁଷଙ୍କ ଆକଳନରେ ତାଙ୍କ ଜୀବନ ନ୍ୟାୟପୂର୍ଣ୍ଣ ଏବଂ ସମ୍ମାନଜନକ ଥିଲା, କିନ୍ତୁ ଖ୍ରୀଷ୍ଟ ଉପସ୍ଥିତିରେ ସେ ଅନୁଭବ କଲେ ଯେ ତାଙ୍କର ହୃଦୟ ଅପରିଷ୍କାର ଏବଂ ଜୀବନ ଅଶୁଚି ଅଟେ। ନିକୋଡିମସ୍ ଖ୍ରୀଷ୍ଟଙ୍କ ନିକଟକୁ ଆସୁଥିଲେ ଯେହେତୁ ତ୍ରାଣକର୍ତ୍ତା ତାଙ୍କୁ ନୂତନ ଜନ୍ମ ବିଷୟରେ ବୁଝାଇଥିଲେ। ସେ ଏହି ପରିବର୍ତ୍ତନ ନିଜ ଭିତରେ କରିବାକୁ ଚାହୁଁଥିଲେ। କେଉଁ ଉପାୟରେ ଏହା ସମ୍ମାନ ହୋଇପାରିବ? ଯୀଶୁ ଅବିସ୍ମରଣୀୟ ପ୍ରଶ୍ନର ଉତ୍ତର ଦେଲେ, ଯେପରି ମୂଷା ମରୁଭୂମିରେ ସର୍ପକୁ ଉଠାଇଲେ ସେହିପରି ମନୁଷ୍ୟ ପୁତ୍ରଙ୍କୁ ମଧ୍ୟ ଉଠାଇବାକୁ ହେବ। ଯେ କେହି ତାଙ୍କୁ ବିଶ୍ୱାସ କରେ ସେ ବିନଷ୍ଟ ହେବ ନାହିଁ, ବରଂ ଅନନ୍ତ ଜୀବନ ପାଇବ। ଏଠାରେ ଭୂମି ଥିବା ଯାହା ସହିତ ନିକୋଡିମସ୍ ପରିଚିତ ଥିଲେ, ଉନ୍ନତ ଶାପର ପ୍ରତୀକ ତାଙ୍କ ଉଦ୍ଧାରକାରୀଙ୍କ ମିଶନକୁ ସ୍ପଷ୍ଟ କରିଦେଲା। ଯେତେବେଳେ ଇସ୍ରାଏଲ ଲୋକମାନେ ଜ୍ୱଳନ୍ତ ସର୍ପମାନଙ୍କ ମଧ୍ୟରେ ମରୁଥିଲେ, ଈଶ୍ୱର ମୂଷାଙ୍କୁ ପିତ୍ତଳ ସର୍ପ ତିଆରି କରିବାକୁ ନିର୍ଦ୍ଦେଶ ଦେଲେ ଏବଂ ଏହାକୁ ମଣ୍ଡଳୀ ମଧ୍ୟରେ ଉଚ୍ଚରେ ରଖିଲେ। ତାପରେ ଶବ୍ଦଟି ଛାଉଣିରେ ଶୁଣାଗଲା ଯେ ସର୍ପକୁ ଦେଖୁଥିବା ସମସ୍ତେ ବଞ୍ଚିବା ଆବଶ୍ୟକ। ଲୋକମାନେ ଭଲ ଭାବରେ ଜାଣିଥିଲେ ଯେ ନିଜେ ସାପର ସେମାନଙ୍କୁ ସାହାଯ୍ୟ କରିବାକୁ ଶକ୍ତି ନାହିଁ। ଏହା ଖ୍ରୀଷ୍ଟଙ୍କ ପ୍ରତୀକ ଥିଲା, ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ ତାହା ଈଶ୍ୱର ଆପଣା ପୁତ୍ରଙ୍କୁ ପାପମୟ ଶରୀର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଙ୍ଗ୍ୟା ଦେବା ଦ୍ୱାରା କଲେ। ଏହିପରି ସାଧୁପଲ କହନ୍ତି ରୋମିଓ ଆଠ ତିନିରେ, ବନ୍ଧୁ ଅନେକ ଇସ୍ରାଏଲ ବଳି ସେବାକୁ ପାପରୁ ମୁକ୍ତ କରିବା ପାଇଁ ଏକ ଗୁଣ ବୋଲି ବିବେଚନା କଲା। ଈଶ୍ୱର ସେମାନଙ୍କୁ ଶିଖାଇବାକୁ ଇଚ୍ଛା କଲେ ଯେ ଏହାର ପିତ୍ତଳର ସର୍ପଠାରୁ ଅଧିକ ମୂଲ୍ୟ ନାହିଁ। ଏହା ସେମାନଙ୍କ ମନକୁ ତ୍ରାଣକର୍ତ୍ତାଙ୍କ ନିକଟକୁ ଆଣିବା ଥିଲା। ସେମାନଙ୍କ କ୍ଷତର ଆରୋଗ୍ୟ ପାଇଁ କିମ୍ବା ସେମାନଙ୍କର ପାପର କ୍ଷମା ପାଇଁ ସେମାନେ ନିଜ ପାଇଁ କିଛି କରିପାରିଲେ ନାହିଁ, କିନ୍ତୁ ଈଶ୍ୱରଙ୍କ ଉପହାରରେ ସେମାନଙ୍କ ବିଶ୍ୱାସ ପ୍ରଦର୍ଶନ କରିଥିଲେ। ସେମାନେ ଦେଖିବା ଏବଂ ବଞ୍ଚିବା ଉଚିତ। ଯେଉଁମାନେ ସର୍ପ ଦ୍ୱାରା କାମୁଡ଼ିଥିଲେ ସେମାନେ ଦେଖିବାରେ ବିଳମ୍ବ କରି ଥାଇପାରନ୍ତି। ସେମାନେ ହୁଏତ ପ୍ରଶ୍ନ କରିଥିବେ ଯେ ସେହି ଉଜ୍ଜ୍ୱଳ ପ୍ରତୀକରେ କିପରି କାର୍ଯ୍ୟକାରିତା ହୋଇପାରେ। ସେମାନେ ହୁଏତ ଏକ ବୈଜ୍ଞାନିକ ବ୍ୟାଖ୍ୟା ଦାବି କରୁଥିବେ, କିନ୍ତୁ କୌଣସି ସୃଷ୍ଟିକରଣ ଦିଆଯାଇ ନାହିଁ। ସେମାନେ ମୂଷାଙ୍କ ମାଧ୍ୟମରେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିବେ। ଦେଖିବା ପାଇଁ ମନା କରିବା ବିନଷ୍ଟ ହେଲା, ବିବାଦ ଏବଂ ଆଲୋଚନା ମଧ୍ୟରେ ନୁହେଁ ଆତ୍ମା ଆଲୋକିତ ହୁଏ। ଆମକୁ ଦେଖିବା ଏବଂ ବଞ୍ଚିବା ଜରୁରୀ। ବନ୍ଧୁ ନିକୋଡିମସ୍ ଏହି ଶିକ୍ଷା ଗ୍ରହଣ କଲେ ଏବଂ ତାହା ସାଙ୍ଗରେ ନେଇଗଲେ। ସେ ଏକ ସିଦ୍ଧାନ୍ତର ଆଲୋଚନା ପାଇଁ ନୁହେଁ, ବରଂ ଆତ୍ମା ପାଇଁ, ଜୀବନ ପାଇବା ପାଇଁ ଶାସ୍ତ୍ରଗୁଡ଼ିକୁ ଏକ ନୂତନ ଢଙ୍ଗରେ ଖୋଜିଲେ। ସେ ନିଜକୁ ପବିତ୍ର ଆତ୍ମାଙ୍କ ନେତୃତ୍ୱରେ ସମର୍ପଣ କଲାବେଳେ ସ୍ୱର୍ଗରାଜ୍ୟ ଦେଖିବା ଆରମ୍ଭ କଲେ। ଆଜି ହଜାର ହଜାର ଲୋକ ଅଛନ୍ତି ଯେଉଁମାନେ ସମାନ ସତ୍ୟ ଶିଖିବା ଆବଶ୍ୟକ କରନ୍ତି, ଯାହା ନିକୋଡିମସଙ୍କୁ ଉନ୍ନତ ସର୍ପ ଦ୍ୱାରା ଶିଖାଯାଇଥିଲା। ସେମାନେ ତାଙ୍କ ଅନୁଗ୍ରହରେ ପ୍ରଶଂସା କରିବା ପାଇଁ ଈଶ୍ୱରଙ୍କ ନିୟମ ପାଳନ କରିବା ଉପରେ ନିର୍ଭର କରନ୍ତି। ଯେତେବେଳେ ସେମାନେ ଯୀଶୁଙ୍କ ଆଡ଼କୁ ଚାହିଁଲେ ଏବଂ ବିଶ୍ୱାସ କଲେ ଯେ ସେ କେବଳ ତାଙ୍କ ଅନୁଗ୍ରହ ଦ୍ୱାରା ସେମାନଙ୍କୁ ଉଦ୍ଧାର କରନ୍ତି, ସେମାନେ ଚିତ୍କାର କରନ୍ତି, ଏସବୁ କିପରି ହୋଇପାରେ। ନିକୋଡିମସ୍ ପରି ଆମେ ମଧ୍ୟ ଜୀବନରେ ପ୍ରବେଶ କରିବାକୁ ଇଚ୍ଛୁକ। ସେହିଭଳି ପାପୀମାନଙ୍କର ମୁଖିଆ ଖ୍ରୀଷ୍ଟଙ୍କ ଅପେକ୍ଷା ଲୋକମାନେ ଭଲ ଭାବରେ ଜାଣିଥିଲେ ଯେ ନିଜେ ପାପର ନିଜେ ଶାପର ସେମାନଙ୍କୁ ସାହାଯ୍ୟ କରିବାର ଶକ୍ତି ନାହିଁ। ଏହା ଖ୍ରୀଷ୍ଟଙ୍କ ପ୍ରତୀକ ଥିଲା, ଯେଣୁ ଶରୀର ସକାଶେ ଦୁର୍ବଳ ହେବାରୁ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ ତାହା ଈଶ୍ୱର ଆପଣା ପୁତ୍ରଙ୍କୁ ପାପମୟ ଶରୀର ସାଦୃଶ୍ୟରେ ପାପ ବିନାଶ ନିମନ୍ତେ ପ୍ରେରଣ କରି ଶରୀରରେ ପାପକୁ ଦଣ୍ଡାଜ୍ଞା ଦେବା ଦ୍ୱାରା କଲେ। ଏହିପରି ପରମେଶ୍ୱର ଆପଣା ପୁତ୍ରକୁ ପଠାଇଲେ। ଅନେକ ଇସ୍ରାଏଲ ବଳି ସେବାକୁ ପାପରୁ ମୁକ୍ତ କରିବା ପାଇଁ ଏକ ଗୁଣ ବୋଲି ବିବେଚନା କଲେ। ଈଶ୍ୱର ସେମାନଙ୍କୁ ଶିଖାଇବାକୁ ଇଚ୍ଛା କଲେ ଯେ ଏହାର ପିତ୍ତଳର ସର୍ପଠାରୁ ଅଧିକ ମୂଲ୍ୟ ନାହିଁ। ଏହା ସେମାନଙ୍କ ମନକୁ ତ୍ରାଣକର୍ତ୍ତାଙ୍କ ନିକଟକୁ ଆଣିବା ଥିଲା, ସେମାନଙ୍କ କ୍ଷତ ଭଲ ହେବା ପାଇଁ କିମ୍ବା ସେମାନଙ୍କର ପାପ କ୍ଷମା ପାଇଁ। ସେମାନେ ନିଜ ପାଇଁ କିଛି କରିପାରିବେ ନାହିଁ, କିନ୍ତୁ ଈଶ୍ୱରଙ୍କ ଉପହାରରେ ସେମାନଙ୍କ ବିଶ୍ୱାସ ଦେଖାଇ ପାରିବେ। ସେମାନେ ଦେଖିବା ଏବଂ ବଞ୍ଚିବା ଉଚିତ। ଯେଉଁମାନେ ସର୍ପ ଦ୍ୱାରା କାମୁଡ଼ିଥିଲେ ସେମାନେ ଦେଖିବାରେ ବିଳମ୍ବ କରିପାରିଥାନ୍ତି। ସେମାନେ ହୁଏତ ପ୍ରଶ୍ନ କରିଥିବେ ଯେ ସେହି ଉଜ୍ଜ୍ୱଳ ପ୍ରତୀକରେ କିପରି କାର୍ଯ୍ୟଗୁଡ଼ିତ ହୋଇପାରେ। ସେମାନେ ହୁଏତ ଏକ ବୈଜ୍ଞାନିକ ବ୍ୟାଖ୍ୟା ଦାବି କରିଥିବେ, କିନ୍ତୁ କୌଣସି ସୃଷ୍ଟିକରଣ ଦିଆଯାଏ ନାହିଁ। ବନ୍ଧୁ, ସେମାନେ ମୋଷାଙ୍କ ମାଧ୍ୟମରେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିବେ। ଦେଖିବା ପାଇଁ ମନା କରିବା ବିନଷ୍ଟ ହେଲା ବିବାଦ ଏବଂ ଆଲୋଚନା ମଧ୍ୟରେ ନୁହେଁ, ଆତ୍ମା ଆଲୋକିତ ହୁଏ। ଆମକୁ ଦେଖିବା ଏବଂ ବଞ୍ଚିବା ଜରୁରୀ। ନିକୋଡିମସ୍ ଏହି ଶିକ୍ଷା ଗ୍ରହଣ କଲେ ଏବଂ ତାହା ସାଙ୍ଗରେ ନେଇଗଲେ। ସେ ଏକ ସିଦ୍ଧାନ୍ତର ଆଲୋଚନା ପାଇଁ ନୁହେଁ, ବରଂ ଆତ୍ମା ପାଇଁ ଜୀବନ ପାଇବା ପାଇଁ ଶାସ୍ତ୍ରଗୁଡ଼ିକୁ ଏକ ନୂତନ ଢଙ୍ଗରେ ଖୋଜିଥିଲେ। ବନ୍ଧୁ, ସେ ନିଜକୁ ପବିତ୍ର ଆତ୍ମାଙ୍କ ନେତୃତ୍ୱରେ ସମର୍ପଣ କଲାବେଳେ ସ୍ୱର୍ଗରାଜ୍ୟ ଦେଖିବା ଆରମ୍ଭ କରିଥିଲେ, ଆଉ ସ୍ୱର୍ଗରାଜ୍ୟ ଯିବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଯେପରି ବର୍ତ୍ତମାନ ଏହି ପୃଥିବୀରେ ହଜାର ହଜାର ଲୋକ ଅଛନ୍ତି, ସହସ୍ର ସହସ୍ର ଲୋକ ଅଛନ୍ତି, ଯେଉଁମାନେ ସେମାନେ ସେହି ସତ୍ୟ ଶିକ୍ଷା ଲାଭ କରିନାହାନ୍ତି, ସେମାନେ ତାଙ୍କ ଅନୁଗ୍ରହରେ ପ୍ରଶଂସା କରିବା ପାଇଁ ଯୋଗ୍ୟ ନୁହନ୍ତି ବା ଯୋଗ୍ୟ ପାଇନାହାନ୍ତି, ଈଶ୍ୱରଙ୍କ ନିୟମ ପାଳନ କରିବା ଉପରେ ନିର୍ଭର କରିନାହାନ୍ତି। ଯେତେବେଳେ ସେମାନେ ଯୀଶୁଙ୍କ ଆଡ଼କୁ ଚାହିଁଲେ ଆଉ ଯେତେବେଳେ ସେମାନେ ଯୀଶୁଙ୍କ ଆଡ଼କୁ ଚାହିଁବେ ଆଉ ବିଶ୍ୱାସ କରିବେ, ସେମାନେ ଯୀଶୁଙ୍କଠାରେ ଅନୁଗ୍ରହ ପ୍ରାପ୍ତ ହେବେ। ଏସବୁ କିପରି ହୋଇପାରିବ? ବେଳେ ବେଳେ ଏହିପରି ମନରେ ଗତି ବା ମନରେ ଚିନ୍ତା ଆସିଥାଏ। ବନ୍ଧୁ, ସେହିଭଳି ପାପୀମାନଙ୍କୁ ମୁଖିଆ ତାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ପ୍ରେରିତ 4:12 ସାଧୁ ପାଉଲ ସ୍ପଷ୍ଟ ଭାବରେ କହୁଅଛି ଯେ ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ, ସେହି ଯୀଶୁଖ୍ରୀଷ୍ଟଙ୍କ ନାମ। ବିଶ୍ୱାସ ଦ୍ୱାରା ଆମମାନେ ପରମେଶ୍ୱରଙ୍କ ଅନୁଗ୍ରହ ପାଇଥାଉ, କିନ୍ତୁ ବିଶ୍ୱାସ ହେଉଛି ଆମର ତ୍ରାଣକର୍ତ୍ତା। ଏହା କିଛି ରୋଜଗାର କରେ ନାହିଁ, ଏହା ହେଉଛି ହାତ ଯାହାଦ୍ୱାରା ଆମେ ଖ୍ରୀଷ୍ଟଙ୍କୁ ଧରି ରଖୁ ଏବଂ ତାଙ୍କର ଯୋଗ୍ୟତା ପାପରୁ ପ୍ରତିକାର ଏବଂ ଈଶ୍ୱରଙ୍କ ଆତ୍ମାର ସାହାଯ୍ୟ ବିନା ଆମେ ଅନୁତାପ କରିପାରିବା ନାହିଁ। ବନ୍ଧୁ, ସେ ଯେପରି ଇସ୍ରାଏଲକୁ ମନ ପରିବର୍ତ୍ତନ ଓ ପାପ କ୍ଷମା ଦାନ କରନ୍ତି, ଏଥିନିମନ୍ତେ ଈଶ୍ୱର ଆପଣା ଦକ୍ଷିଣ ହସ୍ତ ଦ୍ୱାରା ତାହାଙ୍କୁ ଅଧିପତି ଓ ତ୍ରାଣକର୍ତ୍ତା ସ୍ୱରୂପେ ଉନ୍ନତି କରିଅଛନ୍ତି। ଏହିପରି ପ୍ରେରିତ 3:31 ସାଧୁ ପାଉଲ ଲେଖନ୍ତି। ବନ୍ଧୁ, ଅନୁତାପ କୃଷ୍ଣଙ୍କଠାରୁ ପ୍ରକୃତରେ କ୍ଷମା ପରି ଆସିଥାଏ। ତେବେ ଆମେ କିପରି ଉଦ୍ଧାର ହେବା? ଯେପରି ମଉସା ମରୁଭୂମିରେ ସର୍ପକୁ ଉଠାଇଲେ, ସେହିପରି ମନୁଷ୍ୟପୁତ୍ରଙ୍କୁ ଉଠାଇ ନିଆଗଲା ଏବଂ ସର୍ପ ଦ୍ୱାରା ପ୍ରତାରଣା ଓ କାମୁଡ଼ିଥିବା ପ୍ରତ୍ୟେକ ଲୋକ ଦେଖି ବଞ୍ଚିପାରନ୍ତି। ତହିଁ ଆର ଦିନ ସେ ଯୀଶୁଙ୍କ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। ଯୋହନ 1:29। ହଁ ପ୍ରିୟ ଶ୍ରୋତା, ସେହି ମେଷ ଶାବକ ଯିଏକି ଏହି ଜଗତର ପାପ ବହି ନେଇଯିବେ, ସେହି ବ୍ୟକ୍ତି, ସେହି ତ୍ରାଣକର୍ତ୍ତା ପୃଥିବୀକୁ ଆସିଥିଲେ। କୃଷର ଉଜ୍ଜ୍ୱଳ ଆଲୋକ ଈଶ୍ୱରଙ୍କ ପ୍ରେମକୁ ପ୍ରକାଶ କରେ। ତାଙ୍କର ପ୍ରେମ ଆମକୁ ନିଜ ଆଡ଼କୁ ଆକର୍ଷିତ କରୁଅଛି। ଯଦି ଆମେ ଏହି ଚିତ୍ରକୁ ପ୍ରତିରୋଧ କରୁନାହୁଁ, ତାଙ୍କର ପ୍ରେମ ଆମକୁ ନିଜ ବା ତ୍ରାଣକର୍ତ୍ତାଙ୍କ କୃଷରେ ଚଢ଼େଇଥିବା ପାପଗୁଡ଼ିକ ପାଇଁ ଅନୁତାପ କରି ଆମକୁ କୃଷର ପାଦକୁ ନିଆଯିବା ଉଚିତ। ତାପରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଆତ୍ମାରେ ଏକ ନୂତନ ଜୀବନ ସୃଷ୍ଟି କରିବା ଉଚିତ। ଚିନ୍ତାଧାରା ଏବଂ ଇଚ୍ଛାଗୁଡ଼ିକ ଖ୍ରୀଷ୍ଟଙ୍କ ଇଚ୍ଛାକୁ ମାନିବାକୁ ଉଚିତ। ହୃଦୟ ମନ ତାଙ୍କ ପରିମୂର୍ତ୍ତିରେ, ତାଙ୍କ ପ୍ରତିମୂର୍ତ୍ତିରେ, ତାଙ୍କ ସହମୂର୍ତ୍ତିରେ ପୁନର୍ବାର ସୃଷ୍ଟି ହୋଇଅଛି। ଯିଏ ଆମ ଭିତରେ ସମସ୍ତ ଜିନିଷକୁ ନିଜ ଅଧୀନରେ ରଖିବା ପାଇଁ କାର୍ଯ୍ୟ କରନ୍ତି, ତାପରେ ମନ ଓ ହୃଦୟରେ ଈଶ୍ୱରଙ୍କ ନିୟମ ଲେଖା ହୋଇଅଛି ଏବଂ ଆମେ ଖ୍ରୀଷ୍ଟଙ୍କ ସହିତ କହିପାରିବା ଏହିପରି, ଯେପରି ଗୀତ ଲେଖକ 40:8 ଲେଖାଯାଇଅଛି, ହେ ମୋର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋତେ ସନ୍ତୋଷ, ତୁମ ବ୍ୟବସ୍ଥା ମୋ ହୃଦୟରେ ଅଛି। ଏହିପରି ଆମେ କହିପାରିବା। ବନ୍ଧୁ, ନିକୋଡିମସଙ୍କ ସହ ସାକ୍ଷାତକାର ଯୀଶୁ ଏହି ଯୋଜନାକୁ ଖୋଲିଥିଲେ। ପରିତ୍ରାଣ ଏବଂ ଜଗତକୁ ତାଙ୍କର କାର୍ଯ୍ୟ ମିଶନ, ତାଙ୍କର ପରିବର୍ତ୍ତୀ କୌଣସି ବ୍ୟକ୍ତବ୍ୟର ସେ ଏତେ ସମ୍ପୂର୍ଣ୍ଣ ଭାବରେ ବୁଝାଇଲେ ନାହିଁ। ପର୍ଯ୍ୟକ୍ରମେ ସ୍ୱର୍ଗରାଜ୍ୟର ଉତ୍ତରାଧିକାରୀମାନଙ୍କ ହୃଦୟରେ କରାଯିବା ଆବଶ୍ୟକ କାର୍ଯ୍ୟ। ତାଙ୍କର ସେବା ଆରମ୍ଭରେ ସେ ସହାନୁଭୂତି, ଜଣେ ସଦସ୍ୟ ପାଇଁ ଯାହା ଗ୍ରହଣୀୟ ମନ ଏବଂ ଲୋକମାନଙ୍କ ଜଣେ ନିଯୁକ୍ତ ଯୀଶୁଙ୍କ ପାଇଁ ସତ୍ୟ ଖୋଲିଥିଲେ, କିନ୍ତୁ ଇସ୍ରାଏଲ ନେତାମାନେ ଆଲୋକରୁ ସ୍ୱାଗତ କଲେ ନାହିଁ। ନିକୋଡିମସ୍ ତାଙ୍କ ହୃଦୟରେ ସତ୍ୟକୁ ଲୁଚାଇଲେ ଏବଂ 3 ବର୍ଷ ପର୍ଯ୍ୟନ୍ତ ଅଳ୍ପ ଫଳ ଦେଖାଇଲେ, କିନ୍ତୁ ଯୀଶୁ ସେହି ମାଟି ସହିତ ପରିଚିତ ହେଲେ ଯେଉଁଠାରେ ସେ ବିହନ ପକାଇଥିଲେ। ରାତିରେ ଏକାକୀ ପର୍ବତରେ ଜଣେ ଶ୍ରୋତାଙ୍କୁ କୁହାଯାଇଥିବା ଶବ୍ଦ ହଜିଗଲା ନାହିଁ। କିଛି ସମୟ ପାଇଁ ନିକୋଡିମସ୍ ଖ୍ରୀଷ୍ଟଙ୍କୁ ସର୍ବସାଧାରଣରେ ସ୍ୱୀକାର କଲେ ନାହିଁ, କିନ୍ତୁ ସେ ତାଙ୍କ ଜୀବନକୁ ଦେଖିଲେ ଏବଂ ତାଙ୍କ ଶିକ୍ଷା ବିଷୟରେ ଚିନ୍ତା କଲେ। ନିକୋଡିମସ୍ ପରିଷଦରେ ସେ ବା ସନହେଡ୍ରିନ୍ ପରିଷଦରେ ସେ ତାଙ୍କୁ ବିନାଶ କରିବା ପାଇଁ ପୁରୋହିତମାନଙ୍କ ଯୋଜନାକୁ ବାରମ୍ବାର ବାଧା ଦେଇଥିଲେ। ଶେଷରେ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଉପରେ ଉପରକୁ ଚଢ଼ିଲେ, ନିକୋଡିମସ୍ ଉପରେ ଥିବା ଶିକ୍ଷାକୁ ମନେ ପକାଇ ଯେପରି ମଉସା ମରୁଭୂମିରେ ସର୍ପକୁ ଉପରକୁ ଉଠାଇଲେ ମନୁଷ୍ୟପୁତ୍ରଙ୍କୁ ମଧ୍ୟ ଉଠାଇବାକୁ ହେବ, ଯେ କେହି ତାହାକୁ ବିଶ୍ୱାସ କରେ ସେ ବିନଷ୍ଟ ହେବ ନାହିଁ କିନ୍ତୁ ଅନନ୍ତ ଜୀବନ ପାଇବ। ସେହି ଗୁପ୍ତ ସାକ୍ଷାତକାର ଆଲୋକ କାଲଭରି ଉପରେ କୃଷକ ଆଲୋକିତ ହେଲା ଏବଂ ନିକୋଡିମସ୍ ଯୀଶୁଙ୍କ ଜଗତର ମୁକ୍ତିଦାତାଙ୍କୁ ଦେଖିଲେ। ପ୍ରଭୁଙ୍କ ଆରୋହଣ ପରେ ଯେତେବେଳେ ଶିଷ୍ୟମାନେ ନିର୍ଯାତନା ଦ୍ୱାରା ଛିନ୍ନ ଭିନ୍ନ ହୋଇଗଲେ, ନିକୋଡିମସ୍ ସାହସର ସହିତ ସାମନା କଲେ। ବନ୍ଧୁ, ଯେବେ ଆମେ ସଦା ପ୍ରଭୁ ପରମେଶ୍ୱରଙ୍କୁ ବିଶ୍ୱାସ କରୁ, ନିକୋଡିମସ୍ ପରି ସାହସରେ ଜଗତକୁ ଆମେ ସାମନା କରିପାରିବା, ତାହେଲେ ଚାଲନ୍ତୁ ଆମେ ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ନାମରେ ନିଜକୁ ସମର୍ପଣ କରି ତାହାଙ୍କ ନାମରେ ବିଶ୍ୱାସ କରି ଯେପରି ଆମେ ଅନନ୍ତ ଜୀବନ ପ୍ରାପ୍ତ କରିପାରିବା। ଯେପରି ଲକ୍ଷ ଲୋକଙ୍କ ନିର୍ଦ୍ଦେଶ ପାଇଁ ରେକର୍ଡ କରାଯାଇଥିବା, ସେଠାରେ ଶିକ୍ଷା ଦିଆଯାଇଥିବା ସତ୍ୟଗୁଡ଼ିକୁ ଆଜି ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଯେ ଛାୟା ପର୍ବତରେ ସେହି ମହାନ ରାତ୍ରିରେ ଯେତେବେଳେ ଯୁଦି ଶାସକ ଗାଲିଲିଓ ନିମ୍ର ଶିକ୍ଷକଙ୍କ ଠାରୁ ଜୀବନର ମାର୍ଗ ଦେଖିବାକୁ ଆସିଥିଲେ। ସେହି ଜୀବନ ମାର୍ଗ ବର୍ତ୍ତମାନ ଆପଣମାନଙ୍କୁ ପବିତ୍ର ଶାସ୍ତ୍ର କହୁଅଛି। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ବାକ୍ୟକୁ ଆମେ ପାଳନ କରି ଗ୍ରହଣ କରି ତାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣେଇଲ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ଦ୍ୱାରା ଆମେ ନିକୋଡିମସ୍ ବିଷୟରେ ଆମେ ଜାଣିପାରିଲୁ, ତାହାଙ୍କ ସାହସ ପରି ଆମମାନଙ୍କୁ ହେବା ପାଇଁ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।